ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଗସ୍ତ। ଗତ ତିନି ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ୍ ସେବା ପ୍ରଦାନ କରାଯାଇଛି, କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଏଲ୍ଓସି ଅତିକ୍ରମ କରୁଥିବା ଲସ୍କରୀ ତୋଇବାର ଦୁଇ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା। ପଦ୍ମ ସମ୍ମାନ ପାଇଁ ମନୋନୟନ ସୁପାରିଶ ଅବଧି ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ଏବଂ ରୁଷର କାମଚାଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗର ଉପକୂଳରେ ଆଜି ସକାଳେ 8.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଗସ୍ତରେ ଯାଉଛନ୍ତି। ପଶ୍ଚିମବଙ୍ଗର କଲ୍ୟାଣୀସ୍ଥିତ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ। ଝାଡ଼ଖଣ୍ଡ ଦେଓଘରସ୍ଥିତ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ଧାନବାଦ ଆଇଆଇଟି ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସର 45ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଗତ ତିନି ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ୍ ସେବା ପ୍ରଦାନ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ 144 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହି ଟ୍ରେନ୍ର କାର୍ଯ୍ୟଦକ୍ଷତା ନେଇ ମତାମତ ଉତ୍ସାହଜନକ ଥିବାରୁ ବିଭିନ୍ନ ରାଜ୍ୟରୁ ଏଥିଲାଗି ଅଧିକ ଚାହିଦା ସୃଷ୍ଟି କରାଯାଇଛି।
ଜବ୍ ଶତାବ୍ଦୀ ଓ ରାଜଧାନୀ ଇଣ୍ଟ୍ରୋଡ୍ୟୁସ୍ ହୋଇଥି ଜିତନେ ସମୟ ମେ ଦେଶକେ ସାରେ ରାଜ୍ୟକୁ କଭର କିଆ ଗୟା ଅଗର ଉସ ସମୟକୁ କମ୍ପେୟାର କରେ କରିବ କରିବ ଦୋ ଦଶକ ସେ ଅଧିକ ସମୟ ଲଗା ଥା। ଆଜ ମାନ୍ୟବର ପ୍ରଧାନମନ୍ତ୍ରୀ ଜୀ ନେ ବନ୍ଦେ ଭାରତ ଜବ୍ ଇଣ୍ଟ୍ରୋଡ୍ୟୁସ୍ କି 3 ସାଲ କେ ଶର୍ଟ ଟାଇମ୍ ଫ୍ରେମ୍ ମେ ଦେଶକେ ସାରେ କେ ସାରେ ରାଜ୍ୟକୁ କଭର କିଆ 144 ସର୍ଭିସେସ୍ ଆଜ ବନ୍ଦେ ଭାରତ କି ଚଲ ରହି ହେ ଔର ଦେଶ ପର ସେ ଇସକା ବହୁତ ଅଚ୍ଛା ଫିଡ୍ବ୍ୟାକ୍ ଆତା ହେ।
ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି ସରକାର ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ବର୍ଗର କଲ୍ୟାଣ ପାଇଁ ପ୍ରତିବଦ୍ଧ। ଗତ କିଛି ବର୍ଷ ଭିତରେ ସାଧାରଣ ଶ୍ରେଣୀ କୋଚ୍ ସଂଖ୍ୟା ବୃଦ୍ଧି ପାଇଛି। ସେ କହିଛନ୍ତି ଟ୍ରେନ୍ରେ ମୋଟ 82,000 କୋଚ୍ ମଧ୍ୟରୁ 70% ସାଧାରଣ ଓ ଅଣଶୀତତାପ ନିୟନ୍ତ୍ରିତ କୋଚ୍ ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 2014-15 ବର୍ଷ ତୁଳନାରେ ଦେଶରେ ରେଳ ଦୁର୍ଘଟଣା 77% ହ୍ରାସ ପାଇଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି 2014-15 135 ରେଳ ଦୁର୍ଘଟଣା ହୋଇଥିବା ବେଳେ 2024-25 ଏହା ହ୍ରାସ ପାଇ 31 ପହଞ୍ଚିଛି। ମନ୍ତ୍ରୀ ଆହୁରି କହିଛନ୍ତି ଯାତ୍ରୀ ଏବଂ ରେଳବାଇର ସୁରକ୍ଷା ଲାଗି ସରକାର ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କବଚ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଅଗ୍ରାଧିକାର ଦେଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ନାସା ଇସ୍ରୋ ସିନ୍ଥେଟିକ୍ ଆପାର୍ଚର ରାଡାର ନିସାର ସାଟେଲାଇଟ୍ର ଉତ୍କ୍ଷେପଣ କରାଯିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଅପରାହ୍ନ 5:40 ଜିଏସ୍ଏଲ୍ବି F-16 ରକେଟ୍ ମାଧ୍ୟମରେ ଏହି ସାଟେଲାଇଟ୍କୁ ଉତ୍କ୍ଷେପଣ କରାଯିବ। ଏଥିପାଇଁ ଗତକାଲି ଅପରାହ୍ନ 2:10 ଅବଗଣନା ଆରମ୍ଭ ହୋଇଛି। ପ୍ରତି 12 ଦିନରେ ସମଗ୍ର ପୃଥିବୀକୁ ତର୍ଜମା କରିବା ଏହି ମିଶନର ଲକ୍ଷ୍ୟ। ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ପ୍ରତିକ୍ରିୟା ସମ୍ପର୍କିତ ଫଟୋଚିତ୍ର ଏହି ସାଟେଲାଇଟ୍ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ, ପରିବେଶଗତ ଅବକ୍ଷୟ, ଭୂକମ୍ପ ଭଳି ଗତିଶୀଳ ପ୍ରକ୍ରିୟାଗୁଡ଼ିକୁ ଏହି ସାଟେଲାଇଟ୍ ନିରୀକ୍ଷଣ କରିବା ସହ ଏ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିବ। ଜାମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା ଏଲ୍ଓସି ଅତିକ୍ରମ କରୁଥିବା ଲସ୍କରୀ ତୋଇବା ଦୁଇ ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଗୁଳି କରି ହତ୍ୟା କରାଯାଇଛି। ନିୟନ୍ତ୍ରଣ ରେଖା ବାଡ଼ ନିକଟରେ ଆଜି ସକାଳୁ ସେମାନଙ୍କ ଗତିବିଧି ସନ୍ଦେହଜନକ ରହିବା ପରେ ସେନା ପକ୍ଷରୁ ଏନ୍କାଉଣ୍ଟର କରାଯାଇ ସେମାନଙ୍କୁ ନିପାତ କରାଯାଇଛି। 22 ଏପ୍ରିଲ୍ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ସେନା ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। ତେବେ ଆଜିର ଏନ୍କାଉଣ୍ଟର ବେଳେ ପୁଞ୍ଚ ସେକ୍ଟରର ସମ୍ପୃକ୍ତ ଅଞ୍ଚଳରୁ 3 ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଦ୍ମ ସମ୍ମାନ ପାଇଁ ମନୋନୟନ ଓ ସୁପାରିଶ ଅବଧି ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ପୁରସ୍କାର ଲାଗି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ରେ ମନୋନୟନଗୁଡ଼ିକୁ ଗ୍ରହଣ କରାଯିବ। ପଦ୍ମ ସମ୍ମାନ 2026 ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ଘୋଷଣା କରାଯିବ। ଏଥିଲାଗି ଚଳିତ ବର୍ଷ 15 ମାର୍ଚ୍ଚରୁ ମନୋନୟନ କାର୍ଯ୍ୟ ଆରମ୍ଭ ହୋଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ରହିଛି। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ରୁଷିଆର କାମଚାଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗର ଉପକୂଳରେ ଆଜି ସକାଳେ 8.8 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ପ୍ରାରମ୍ଭରେ ଏହି ଭୂକମ୍ପ 8.7 ତୀବ୍ରତା ଥିବା ରେକର୍ଡ କରାଯାଇଥିଲା। ଏହା ସାମ୍ପ୍ରତିକ ସମୟରେ ଜାପାନର 2011 ବୃହତ୍ ଭୂମିକମ୍ପ ପରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ରୁଷିଆର ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ 3 ସୁନାମି ତରଙ୍ଗ ରୁଷିଆର ବନ୍ଦର ସହର ସେଭୋରୋ କୁରିଲସ୍କରେ ଝଟକା ଦେଇଛି। ଏଥିମଧ୍ୟରୁ ଶେଷଟି ବନ୍ଦର ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରିଛି ଓ ଅନେକ ଜାହାଜକୁ ସମୁଦ୍ର ମଧ୍ୟକୁ ଟାଣିଦେଇଛି। ଭୂକମ୍ପର କେନ୍ଦ୍ର ପ୍ରାୟ 136 କିଲୋମିଟର ଦୂରରେ 19 କିଲୋମିଟର ଗଭୀରତାରେ ପ୍ରଶାନ୍ତ ମହାସାଗରୀୟ ରିଙ୍ଗ୍ ଅଫ୍ ଫାୟାର୍ସ ଅବସ୍ଥିତ ଥିଲା। ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ଭୂକମ୍ପ ପରେ ସତର୍କତା ଜାରି କରିଛି। ରୁଷ, ଜାପାନ ଏବଂ ପ୍ରଶାନ୍ତ ମହାସାଗର ଦ୍ୱୀପଗୁଡ଼ିକ ପାଇଁ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି। ରୁଷିଆର କାମଚାଟକା ଉପଦ୍ୱୀପର କିଛି ଅଂଶରେ 3-4 ମିଟର ଉଚ୍ଚର ଢେଉ ଉଠିଥିବା ସୂଚନା ମିଳିଛି, ଫଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହ ଉପକୂଳ ଅଞ୍ଚଳରୁ ଦୂରକୁ ଯିବା ପାଇଁ ସରକାରୀ ଭାବେ ସୂଚନା ଦିଆଯାଇଛି। ଜାପାନ ଉତ୍ତର ଉପକୂଳ ଅଞ୍ଚଳକୁ 30-40 ସେଣ୍ଟିମିଟର ସୁନାମି ଉଠିଥିବା ସୂଚନା ମିଳିଛି। ଜାପାନର ପ୍ରଶାନ୍ତ ମହାସାଗର ଉପକୂଳରେ 1 ମିଟର ଉଚ୍ଚର ଢେଉ ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଜାପାନର ମୁଖ୍ୟ କ୍ୟାବିନେଟ୍ ସଚିବ ୟୁଓସୀମା ଏଆସି କହିଛନ୍ତି ଯେ ଏପର୍ଯ୍ୟନ୍ତ ଏଥିରେ କାହାରି ମୃତାହତ ଘଟିନାହିଁ କିମ୍ବା ବଡ଼ଧରଣର କ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ। ଚୀନ୍ର ଝିଞ୍ଜିଆନ୍ ପ୍ରଦେଶରେ ଆଜି ସକାଳେ ଟାଇଫୋନ୍ କୋମେ ସ୍ଥଳଭାଗ ଛୁଇଁଛି। ଏହି ଝଡ଼ ଉତ୍ତର ପଶ୍ଚିମାଞ୍ଚଳରେ ଘଣ୍ଟା ପ୍ରତି 15-20 କିଲୋମିଟର ବେଗରେ ରୋଭୁଥିବା ବେଳେ ଏହା ପୂର୍ବ ଚୀନ୍ ସାଗର ନିକଟବର୍ତ୍ତୀ ହେଉଥିବାରୁ ପ୍ରବଳ ବେଗରେ ବଳ ଗୋଟାଇ ଚାଲିଛି। ଇତିମଧ୍ୟରେ ସେଠାକାର କର୍ତ୍ତୃପକ୍ଷ ଝଡ଼ର ଗତିବିଧିକୁ ଲକ୍ଷ୍ୟ କରି 3-ସ୍ତରୀୟ ଜରୁରୀକାଳୀନ ସଂକେତ ଜାରି କରିଛନ୍ତି। ପୂର୍ବରୁ ଚୀନ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ସାଂଘାଇ, ଜିଆଂସୁଂ, ଅନ୍ହୁଇ ଓ ଜିଆନ୍ଜିରେ ବନ୍ୟା ଆଶଙ୍କା ନେଇ 4-ସ୍ତରୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ 2025 ଭାରତର ଅଭିବୃଦ୍ଧି 6.7% ଏବଂ 2026 6.4% ରହିବ ବୋଲି ଆକଳନ କରିଛି। ଦେଶର ଅର୍ଥନୈତିକ ପରିସ୍ଥିତି ଏବଂ ସାମ୍ପ୍ରତିକ ତଥ୍ୟ ଆଧାରରେ ଆଇଏମ୍ଏଫ୍ ଏହି ଆକଳନ କରିଥିବା ଜଣାପଡ଼ିଛି। ପୂର୍ବରୁ ଭାରତର ଜିଡିପି ଅଭିବୃଦ୍ଧି 2025 ପାଇଁ 6.2% ଏବଂ 2026 ପାଇଁ 6.3% ରହିବ ବୋଲି ଆକଳନ କରିଥିଲା। 2025 ପାଇଁ ବିଶ୍ୱ ଅଭିବୃଦ୍ଧି 3% ଏବଂ 2026 ପାଇଁ 3.1% ରହିବ ବୋଲି ଆଇଏମ୍ଏଫ୍ ଅନୁମାନ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି ଡାକ୍ତରୀ ଯନ୍ତ୍ରପାତି ଯୋଗାଣ ଦୁର୍ନୀତିରେ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଇଡି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ମୁଖିତ କର୍ପୋରେସନ ସହ ସମ୍ପୃକ୍ତ ଥିବା ଶଶାଙ୍କ ଚୋପଡ଼ା ଏବଂ ଛତିଶଗଡ଼ ମେଡିକାଲ ସର୍ଭିସ କର୍ପୋରେସନ ଲିମିଟେଡ୍ ସିଜିଏମ୍ଏସ୍ସିର କେତେକ ଅଧିକାରୀଙ୍କ ଘର ଓ ବାସଭବନ ଉପରେ ଏଭଳି ଚଢ଼ାଉ କରାଯାଇଛି। ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି ଶଶାଙ୍କ ଚୋପଡ଼ା ସିଜିଏମ୍ଏସ୍ସି ସହ ବେଆଇନ ଭାବେ ଚୁକ୍ତି କରି ଡାକ୍ତରୀ ଉପକରଣ ଯୋଗାଉଥିଲେ। ଏଥିଲାଗି କଣ୍ଟ୍ରାକ୍ଟ ପାଇବା ପରେ ଚୋପଡ଼ା ସରକାରୀ ଅଧିକାରୀମାନଙ୍କୁ ପ୍ରଭାବିତ କରି 500 କୋଟି ଟଙ୍କାର କ୍ରୟ ଅର୍ଡର ହାତେଇଥିବାରେ ସକ୍ଷମ ହୋଇଥିଲେ। 2026 ଏଫ୍ସି ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତା ପାଇଁ ଗ୍ରୁପ୍ ସିରେ ଭାରତ ସ୍ଥାନ ପାଇଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଏହି ଗ୍ରୁପ୍ରେ ଜାପାନ, ଭିଏତନାମ ଏବଂ ଚାଇନିଜ୍ ତାଇପେଇ ରହିଛନ୍ତି। ଅଷ୍ଟ୍ରେଲିଆର ସିଡ୍ନୀ ଟାଉନ୍ହଲ୍ଠାରେ ଗ୍ରୁପ୍ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ, କୋରିଆ ଗଣରାଜ୍ୟ, ଇରାନ ଏବଂ ଫିଲିପାଇନ୍ସ ରହିଥିବା ବେଳେ ଗ୍ରୁପ୍ ବିରେ ଡିପିଆର୍ କୋରିଆ, ଚୀନ୍, ପିଆର୍, ବାଂଲାଦେଶ ଏବଂ ଉଜ୍ବେକିସ୍ତାନ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ 3-ଦିନିଆ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଗସ୍ତ। ଗତ 3 ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ୍ ସେବା ପ୍ରଦାନ କରାଯାଇଛି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବଂ ରୁଷର କାମଚାଟକା ଉପଦ୍ୱୀପର ପ୍ରଶାନ୍ତ ମହାସାଗର ଉପକୂଳରେ ଆଜି ସକାଳେ 8.8 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।